भागवत दसम स्कंद 26 अध्याय 25 अध्याय आम श्रवण कले जे भगवान किभली गोवर्धन धारण कले कि आचार्य कहते भगवान सब वंशी धारण करते हस्तरे इच्छा है भारी कौन गोटे धारण करने तेना भारी तीन कोशर गोवर्धन पर्वत जो अच्छा से गोवर्धन पर्वत धारण करने इच्छा कले तेणु केमिति गोवर्धन धारण करेंगे ये लीलाटी कले भगवान भगवान गोटे लीलार अनेक कार्य सब रही तेणु जाऊ भगवान ये लीला कर गोवर्धन धारण कले आर गोटे तात्पर्य 26 अध्याय सुखदेव गोस्वामी मानने जो श्लोक कही से श्लोक भाष्य विश्वनाथ चक्रवर्ती कह ଆଉ 26 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ନନ୍ଦଗୋପ ସମ୍ବାଦ ଗୋପମାନେ ଗୋପୀମାନେ ସମସ୍ତେ 7 ଦିନ ଧରି ରହିଥିଲେ କେଉଁଠି ଗୋବର୍ଦ୍ଧନ ତଳେ ରହିଥିଲେ ସେମାନେ ସବୁ ଆଶ୍ଚର୍ଯ୍ୟ ହେଉଥିଲେ କେମିତି ଇଏ ଛାଟୁ ପିଲା କାଳିଆ ଅଙ୍ଗୁଠିରେ ଗୋଟିଏ ତ୍ରିଭଙ୍ଗୀ ଠାଣିରେ ଗୋଟିଏ ଆଙ୍ଗୁଠିରେ ଧାରଣ କରିଛନ୍ତି ତେଣୁ କେତେଜଣ କହନ୍ତି ଯେ କେତେଜଣ ଗୋପ ଲେଖା ହେଇଛି ମଧ୍ୟ କେଉଁଥିରେ ଲେଖା ହେଇଛି ଯେ ବିଷ୍ଣୁ ଚକ୍ରବର୍ତ୍ତୀଙ୍କ ଭାଷାରେ ଦେଇଛନ୍ତି ବୋଧେ ଯେ କେତେଜଣ କ'ଣ କଲେ ତାଙ୍କୁ ସେ କୌଣସି ଖାଦ୍ୟପାନୀୟ ଗ୍ରହଣ କରୁନଥିଲେ ତେଣୁ ତାଙ୍କର ସ୍ନେହ କତୁରା ଯେଉଁମାନେ ମାତୃସ୍ଥାନୀୟ ସବୁ ଅଛନ୍ତି ଯଶୋଦା ଏବଂ ଅନ୍ୟ ଗୋପୀମାନେ ସେମାନେ କ'ଣ କଲେ ନା ତାଙ୍କୁ ସବୁ ନବନୀତ ଆଣିକି ଦେଉଥାନ୍ତି ତେଣୁ ଆଉ ଯେଉଁମାନେ ସବୁ ପିତ୍ରା ଭ୍ରାତ୍ରାନ୍ ସେମାନେ କ'ଣ କରୁଛନ୍ତି ନା ଶିରରେ ଗୋବର୍ଦ୍ଧନ ଧାରଣ କରିବା ପାଇଁ ମସ୍ତକ ଡବଲବଉଛନ୍ତି ବୈଷ୍ଣବ ଦର୍ଶନରେ ଏଇଟା ବର୍ଣ୍ଣନା କରାଯାଇଛି ସନାତନ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ତେଣୁ ତମ କାହ୍ନା ବି ବୁଝୁଛି ହଁ ମହାମାର୍ଜୁନ ନା କ'ଣ ତାପରେ 26 ଅଧ୍ୟାୟରେ ଗୋପମାନେ ଗୋଟେ ମିଟିଂ କଲେ ଇଷ୍ଟଗୋଷ୍ଠୀ କହିଲେ ଇଏ ଯେଉଁ ବାଳକ ଛୋଟ ପିଲା ଇଏ କେମିତି ଏସବୁ କାର୍ଯ୍ୟ କରୁଛି 6 ଦିନରେ ଯେତେବେଳେ ହେଇଥିଲା ସେତେବେଳେ ଉତ୍ତନା ବୋଧ କରିଥିଲେ ସେତେବେଳେ 3 ମାସରେ ହେଇଥିଲେ ଶକଟାକୁ କଲେ 1 ବର୍ଷରେ ହେଇଥିଲା ବେଳେ ତୃଣାବର୍ତ୍ତୀକୁ ବୋଧ କରିଛନ୍ତି ଏଇଭଳି ଭାବରେ 3 ବର୍ଷର ଯେତେବେଳେ ହେଇଥିଲେ ସେତେବେଳେ ସେ ଯେଉଁ ଅର୍ଜୁନ ମହାର୍ଜୁନ କରିଥିଲେ ଭାଙ୍ଗିଥିଲେ ତେଣୁ ଏସବୁ ଯେଉଁ ବିଭିନ୍ନ ଅସୁରମାନଙ୍କୁ ମଧ୍ୟ ବଦ୍ଧ କରିଛନ୍ତି ବକାସୁର ବତ୍ସାସୁର ଇତ୍ୟାଦି ତେଣୁ ଇଏ ସବୁ କେମିତି ସମ୍ଭବ ହେଉଛି ତେଣୁ ନନ୍ଦ ମହାରାଜ ସେଇଠି କୃଷ୍ଣଙ୍କର ଯେଉଁ ନାମକରଣ କଥାଟାକୁ ବର୍ଣ୍ଣନା କଲେ ନାମକରଣଟା ବହୁତ ଗୁପ୍ତରେ ହେଇଥିଲା ତ କେହି ଜାଣିନଥିଲେ ତେଣୁ ସେଇଠି ନନ୍ଦ ମହାରାଜ କହୁଛନ୍ତି ଦୁର୍ଗାଚାର୍ଯ୍ୟ ଯେଉଁ କହିଥିଲେ ଯେ ତସ୍ମାତ୍ ନନ୍ଦ କୁମାର ୟମ୍ ନାରାୟଣ ସମଗୁଣୀ ଶ୍ରିୟା କୀର୍ତ୍ତାନୁଭାବେ ନା ତତ୍ କର୍ମସୁ ନ ବିସ୍ମୟ ଦୁର୍ଗାଚାର୍ଯ୍ୟ ଟିକେ ଅଲଗା କଥା କହିଥିଲେ ଏଇଟାକୁ ଟିକେ ଅଲଗା କରି କହିଲେ ଶ୍ରୀ ଦୁର୍ଗାଚାର୍ଯ୍ୟ କହିଥିଲେ ଯେ ତସ୍ମାତ୍ ନନ୍ଦାତ୍ମଜ ୟମ୍ ତମର ଆତ୍ମଜ ବୋଲି କହିଥିଲେ କିନ୍ତୁ ନନ୍ଦ ମହାରାଜ ଯେହେତୁ ସବୁ ଗୋପମାନେ ଅଛନ୍ତି ତେଣୁ ସେଥିପାଇଁ ସେ ଟିକେ ପରିବର୍ତ୍ତନ କରି କହିଲେ କୁମାର ଓୟମ୍ ଏ କୁମାର ଏ ସମସ୍ତଙ୍କର ତମର ସବୁ କୁମାର ଏ କୁମାର ଗର୍ଗ ମହାରାଜ କହିଥିଲେ ଗର୍ଗମୁନି ଯେ ଇଏ ନାରାୟଣ ସମ ଗୁଣେଇ ତାଙ୍କର ଗୁଣ ନାରାୟଣଙ୍କ ଭଳି ରହିଛି ନାରାୟଣ ସମ ଗୁଣେଇ ଶ୍ରିୟା କୀର୍ତ୍ତିଆନୁଭାବେ ନା ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି ଯେଉଁ କୀର୍ତ୍ତି ରହିଛି ଏସବୁ ବିସ୍ମୟ ହେବା କଥା ନୁହଁ ତାଙ୍କର ଏଇଭଳି ଭାବରେ କର୍ମ ରହିଛି କାହିଁକି ନା ସେ ନାରାୟଣ ସମ ଗୁଣେଇ ତେଣୁ ୟାଙ୍କୁ ତମେ ଯେଉଁ ଚୋର ଚୋର ବୋଲି କହୁଛ ମା ତାଙ୍କୁ ବାନ୍ଧି ଦେଉଛନ୍ତି ଏସବୁ କରିବା କଥା ନୁହଁ ଏଇଭଳି ଭାବରେ ତାଙ୍କର ଆଲୋଚନା କରୁଛନ୍ତି କିନ୍ତୁ ସେହି ସମୟରେ ଜଣେ ଆଚାର୍ଯ୍ୟ କୁହନ୍ତି ସେହି ସମୟରେ କୃଷ୍ଣ ଆସିକରି ବାବା ବାବା ମୋତେ ବହୁତ ଭୋକ ହେଲାଣି କହିକିରି ଯେତେବେଳେ ନନ୍ଦ ମହାରାଜଙ୍କ କୋଳରେ ବସିଗଲେ ନନ୍ଦ ମହାରାଜ କହୁଛନ୍ତି, ଇଏ କ'ଣ ଭଗବାନ ବୋଲି ଆମେ କ'ଣ ପୂଜା କରିବା, ଏ ତ ଯାହା ହେଲେ ବି ମୋର ପୁଅ କହିକିରି ସେ ହିଷ୍ଟପୃଷ୍ଟ ସେଇଠି ବନ୍ଦ ହେଲା। ତେଣୁ ଆମର ବିଷ୍ଣୁ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛନ୍ତି ଯେ ହେ ଭୋ ରାଜନ୍, ଭୋ ରାଜନ୍, ଇନ୍ଦ୍ର କୋପତିତାତ୍ ବଜ୍ରଅଶୁ ବର୍ଷାଧିକାତ୍ ମହାସଙ୍କଟାତ୍ ଗୋବର୍ଦ୍ଧନ ଉଦ୍ଧୃତ୍ୟ ତଦାଶ୍ରିତଂ ଗୋଷ୍ଠମ ରକ୍ଷନ୍ ତନ୍ମଖ ପ୍ରବର୍ତ୍ତନ ପଣ୍ଡିତ କୃଷ୍ଣ ଯଥା ସୁରଲୋକ ଗର୍ଭହନ୍ତା ପ୍ରିଣନ୍ତି। ଭଗବାନ ଯେଭଳି ଭାବରେ ଇନ୍ଦ୍ର କୋପରୁ ଯେଉଁ ବଜ୍ର ଅଶ୍ରୁ ସବୁ ବର୍ଷା ଇତ୍ୟାଦି ସବୁ ଆସୁଥିଲା, ବଜ୍ର ଅଶ୍ମ ପାହାଡ଼ ମାନେ ଛୋଟ ଛୋଟ ପଥର ସବୁ ଆସୁଥିଲା, ବର୍ଷ ଇତ୍ୟାଦି ସବୁ ଆସୁଥିଲା, ସେଭଳି ମହାସଙ୍କଟରୁ ଯେଭଳି ଗୋବର୍ଦ୍ଧନକୁ ଉଦ୍ଧାର କରିକିରି, ଗୋବର୍ଦ୍ଧନକୁ ଧାରଣ କରିକିରି ଗୋଷ୍ଠର ସମସ୍ତ ଗୋପଗୋପୀମାନଙ୍କୁ ଏଇ ଗୋବର୍ଦ୍ଧନ ଯଜ୍ଞ ପ୍ରବର୍ତ୍ତନ କରିକି ରକ୍ଷା କରିଥିଲେ, ଯଥା ସୁରଲୋକ ଏବଂ ସୁରଲୋକର ଗର୍ଭଙ୍କୁ ହତ୍ୟା କରିଥିଲେ, ଇନ୍ଦ୍ରଙ୍କର ଯେଉଁ ଗର୍ଭ ଥିଲା ସେଟାକୁ ନଷ୍ଟ କରିଥିଲେ। ସେହିଭଳି ଭାବରେ ତଥୈବ ବ୍ରହ୍ମ କୋପୋତ୍ଥିତାତ୍ ବାଗ୍ବଜ୍ରାତ୍ ଇଦଂ ଶ୍ରୀ ଭାଗବତଂ ବେଦୋ ଦଧିଭ୍ୟ ଉଦ୍ଧୃତ୍ୟ ତ୍ୱାଂ ରକ୍ଷନ୍ ତତ୍ପରାୟଣ ମୁଖ୍ୟ ପ୍ରବର୍ତ୍ତନ ପଣ୍ଡିତ କୃଷ୍ଣ ଭକ୍ତିରହିତ ଦାର୍ଶନିକ ଭୂସୁର ଲୋକ ଗର୍ଭହନ୍ତା ପ୍ରଣାନ୍ତି। ସେହିଭଳି ଭାବରେ ପରୀକ୍ଷିତ ମହାରାଜ ତମକୁ ଯେଉଁ ଅଭିଶାପ ଦେଇଥିଲେ କିଏ, ଶ୍ରମିକ ମୁନିଙ୍କର ପୁତ୍ର ଶ୍ରୀଙ୍ଗୀ ଅଭିଶାପ ଦେଇଥିଲେ ଯେ ଦକ୍ଷ ସପ୍ତମେହନୀ ଦକ୍ଷତି ସ୍ମ କୁଳାଙ୍ଗାର ତକ୍ଷକ ସପ୍ତମେହନୀ, ତୁମକୁ କୁଳାଙ୍ଗାର ବୋଲି କହିକିରି ତୁମକୁ ତକ୍ଷକ ସର୍ପ ଦଂଶନ କଲେ ସାତ ଦିନରେ। ସେଭଳି ଭାବରେ ଏଇ ଯେଉଁ ବାଗବଜ୍ର ଦେଇଥିଲେ ସେ ବ୍ରାହ୍ମଣ କୁମାର, ସେଇ ବଜ୍ରରୁ ରକ୍ଷା କରିବା ପାଇଁ ଭଗବାନ ଏଇ ଭାଗବତଙ୍କୁ ଭାଗବତ ରୂପକ ବେଦ ଦଧି, ବେଦର ଦଧି ବୋଲି କୁହାଯାଉଛି, ସର୍ବେଦ ବିକମ ଯେଉଁ କୁହାଯାଇଛି, ସର୍ବ ଉପନିଷଦ ଗାଭ ଦୋଧା ଗୋପାଳ ନନ୍ଦନ ବୋଲି କୁହାଯାଉଛି, ଚୈତନ୍ୟ ଚର୍ତ୍ତାନ କୁହାଯାଉଛି ଚାରି ବେଦ ଦଧି ଭାଗବତ ନବନୀତ, ସେଇ ଦଧି ବେଦର ଦଧିରୁ ଏଇ ନବନୀତ ରୂପକ ଭାଗବତଙ୍କୁ ଯେଉଁ ରହିଛି ତାକୁ ସେ ଭାଗବତ ଦ୍ୱାରା ତୁମକୁ ରକ୍ଷା କରିଛନ୍ତି, ପରୀକ୍ଷିତ ମହାରାଜକୁ ରକ୍ଷା କରିଛନ୍ତି। ପରୀକ୍ଷିତ ମହାରାଜ ଯେଉଁ କଥା ଶୁଣିଲେ ତାଦ୍ୱାରା ସମସ୍ତ ମାନବ ସମାଜକୁ ଏ ଭାଗବତ ସମସ୍ତ ମାନବ ସମାଜ ପ୍ରତି ବିରାଟ ଦାନ, ମହତ ଦାନ। ତେଣୁ ଏଇଭଳି ଭାବରେ ପରୀକ୍ଷିତ ସ୍ୱାନ୍ତପାତ ମାନେନ କୃଷ୍ଣ ପିନ୍ତି ପାଥେ, ପରୀକ୍ଷିତଙ୍କର ମନଗତ ଭାବକୁ ଜାଣିକିରି କୃଷ୍ଣଙ୍କର ପ୍ରୀତି ପ୍ରାର୍ଥନା କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଗୋବର୍ଦ୍ଧନ ଧାରଣ କଲେ, ଇନ୍ଦ୍ରଙ୍କର ଯେଉଁ କହିଥିଲି ଇନ୍ଦ୍ରଙ୍କର ଭାରଣ ପଡ଼ିଗଲା, କ'ଣ ଦଣ୍ଡ ମୋତେ ପ୍ରଦାନ କରିବେ, ତେଣୁ ଇନ୍ଦ୍ର ସତ୍ୟଶ୍ରଦ୍ଧାରେ ଇନ୍ଦ୍ର ସବୁ ସ୍ତୁତି କରିଛନ୍ତି, ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି, ବ୍ରହ୍ମା କହିଛନ୍ତି ତୁମେ ସୁରଭି ଦାବି ନେଇକରି ଯାଇକି ଭଗବାନ ପାଇଁ ପ୍ରାର୍ଥନା କର, କ୍ଷମା ପ୍ରାର୍ଥନା କର, ମୁଁ ଭୁଲ କରିଥିଲି କ୍ଷମା ପ୍ରାର୍ଥନା କରିଥିଲି ଆଉ ତୁମେ ଯାଇକି କ୍ଷମା ପ୍ରାର୍ଥନା କର। ତେଣୁ ସେ ସୁରଭି ଗାବିକୁ ଆଣିକିରି, ସୁରଭି ଗାବି କହିଲେ ଯାହା ଦରକାର ସେ ସବୁ ପୂରଣ କରିବେ, ଯେଉଁଥିପାଇଁ କି ଯେଉଁ ରହିଛନ୍ତି ସହସ୍ରାର୍ଜୁନ ସହସ୍ର ହସ୍ତବାଲା କାର୍ତ୍ତିକର୍ଜୁନ ଯେଉଁ ପରଶୁରାମଙ୍କର ପିତା ଯମଦଗ୍ନିଙ୍କର ଯେଉଁ ଗାବିକୁ ଚୋରିବା ପାଇଁ ମନସ୍ଥ କରିଥିଲେ, ଏତେ ବିରାଟ ସମଗ୍ର ପୃଥିବୀର ସମ୍ରାଟ ଥିଲେ କିନ୍ତୁ ଏଇ ସୁରଭି ଗାବିକୁ ଜବରଦସ୍ତି ଘିନି ଆସିଥିଲେ, ଯେଉଁଥିପାଇଁ କି ପରଶୁରାମ ତାଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ସମଗ୍ର ପୃଥିବୀକୁ ଏକୋଇଶ ବାର ହତ୍ୟା କରିଥିଲେ। ତେଣୁ ଇନ୍ଦ୍ର ଆସି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ସୁରଭି ଗାବି ମଧ୍ୟ ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି। ତେଣୁ ଇନ୍ଦ୍ର କହୁଛନ୍ତି, ନମସ୍ତୁଭ୍ୟଂ ଭଗବତେ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ସାତୁତାଂ ପତୟେ ନମଃ। ଆପଣ ହେଉଛନ୍ତି ଭଗବାନ, ନମସ୍ତୁଭ୍ୟଂ ଭଗବତେ। ତସ୍ମା ଦର୍ଶନା ସ୍ଥାନ ଚ ହରିବଂଶ ବ୍ୟକ୍ତମ, କେଉଁଠି ଭଗବାନଙ୍କୁ ଦର୍ଶନ କରିଥିଲେ ଇନ୍ଦ୍ର ସେଇଟା ମଧ୍ୟ ହରିବଂଶରେ ବର୍ଣ୍ଣନା କରାଯାଇଛି। ଆପଣ ହେଉଛନ୍ତି ଭଗବାନ, ଯଦିଓ ଇନ୍ଦ୍ରକୁ ମଧ୍ୟ ଭଗବାନ ବୋଲି କହୁଛନ୍ତି, କିନ୍ତୁ ଇଏ ହେଉଛନ୍ତି ଲିମିଟେଡ୍ ଐଶ୍ୱର୍ଯ୍ୟବାଲା ଇନ୍ଦ୍ର। ଇନ୍ଦ୍ର ଯେଉଁ ଐଶ୍ୱର୍ଯ୍ୟ ରହିଛି, ତ୍ରିଲୋକ ଅଧିପତି ହେଇଛନ୍ତି, ସେ ସେଇ ଭଗବାନଙ୍କର କୃପାରୁ, ତେଣୁ ତାଙ୍କୁ ନମସ୍କାର କରୁଛନ୍ତି। ସେ ହେଉଛନ୍ତି ପ୍ରକୃତ ପୁରୁଷ, ପ୍ରକୃତ ସେ ହେଉଛନ୍ତି ଉପଭୋଗକାରୀ ମହାତ୍ମାନି ବାସୁଦେବାୟ କୃଷ୍ଣାୟ ସାତୁତାଙ୍କ ପତୟେ ନମଃ। ଆପଣ ହେଉଛନ୍ତି ବାସୁଦେବଙ୍କର ପୁତ୍ର, ଆପଣ ହେଉଛନ୍ତି କୃଷ୍ଣ। କୃଷ୍ଣ କହିଲେ ସମସ୍ତଙ୍କୁ ଆକର୍ଷଣ କରନ୍ତି। କ୍ରିସ୍ର କୃଷ୍ଣର ଦଉଛି ବ୍ୟାଖ୍ୟା ହେଉଛି କ'ଣ, କ୍ରିସ୍ ହେଉଛି କ୍ରିସ୍ ଭୂବାଚକ ନ ନିର୍ବୃତ୍ତି ବାଚକ ତୟର ଏକ କୃଷ୍ଣ ଇତି ଅଭିଧିୟତେ। କ୍ରିସ୍ ଅର୍ଥ ହେଉଛି ଭୂମି ଭୂବାଚକ, ଣ ହେଉଛି ନିର୍ବୃତ୍ତି ବାଚକ ଆନନ୍ଦ, ଆନନ୍ଦର ଯିଏ ଧାମ ସେ ହେଉଛନ୍ତି କୃଷ୍ଣ। ଏଟାକୁ ମହାଭାରତରେ ବର୍ଣ୍ଣନା କରାଯାଇଛି କୃଷ୍ଣ। ତେଣୁ ସାତତ କୂଳରେ ଯେଉଁ ଆପଣ ଆସିଛନ୍ତି, ସାତତ ମାନଙ୍କୁ ରକ୍ଷା କରୁଛନ୍ତି, ମୁଁ ମୋତେ ମଧ୍ୟ ଆପଣ ରକ୍ଷା କରନ୍ତୁ, ଏଇଭଳି ଭାବରେ ଅନେକ ସ୍ତୁତି କରିଛନ୍ତି। ସୁରଭି ଗାଭି ମଧ୍ୟ ତାଙ୍କର ଦୁଗ୍ଧ ଦ୍ୱାରା ଭଗବାନଙ୍କ ସ୍ତୁତି ଅଭିଷେକ କରିଛନ୍ତି। ଇନ୍ଦ୍ର ଯେଉଁ ତାଙ୍କର ଐରାବତ ହାତୀରୁ ସ୍ୱର୍ଗର ଯେଉଁ ଗଙ୍ଗା ନଦୀ ରହିଛନ୍ତି, ମନ୍ଦାକିନୀରୁ ଜଳ ଆଣିକରି ଭଗବାନଙ୍କର ଅଭିଷେକ କରିଛନ୍ତି। ଏସବୁ ଭାବରେ ଯେତେବେଳେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ, ଭଗବାନ କହୁଛନ୍ତି ଯେ ମାମୈଶ୍ୱର୍ଯ୍ୟ ଶ୍ରୀମଦାନ୍ଧୋ ଦଣ୍ଡପାଣି ନ ପଶ୍ୟତି ତଂ ଭ୍ରଂଶୟାମି ସମ୍ପଦ୍ଭ୍ୟୋ ଯଶ ଚେଚ୍ଛାମି ଅନୁଗ୍ରହମ। ଯେତେ ଯିଏ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଅନ୍ତି ବା ସୌନ୍ଦର୍ଯ୍ୟ ପ୍ରାପ୍ତ ହୁଅନ୍ତି, ଏସବୁ ହେଉଛି ଭଗବାନ ପ୍ରଦାନ କରିଛନ୍ତି। ତୁମର କାନା ପୁତ୍ର ବର୍ତ୍ତମାନ ପୁତ୍ରର ପୁତ୍ର କାନାଡ଼ାରେ ଜନ୍ମଗ୍ରହଣ କଲା, କାନାଡ଼ାରେ ସିଟିଜେନ୍ସିପ୍ ହେଲା, ଏସବୁ ଯେଉଁ ରହିଛି ଜନ୍ମ, କେଉଁଠି ସେ ଜନ୍ମ ନେବ, କେତିକି ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ, ହାତ ଖୋଲା ରଖିଛି ବୋଲି ତୁମ ଚିନ୍ତା ପଡ଼ିଯାଉଛି, କେତିକି ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ, କେତିକି ଶ୍ରୀ ଶ୍ରୁତ କେତେ ପାଠ ପଢ଼ିବ, ସବୁ ଲେଖା ହେଇକି ଅଛି, ହାତରେ ଲେଖା ହେଇଛି, କପାଳ ଲେଖା ହେଇଛି, ସବୁଠି ଲେଖା ହେଇଛି, ତମେ ପଢ଼ିପାରୁନ କିନ୍ତୁ ଏଇଟା ଲେଖା ହେଇକି ରହିଛି। ତେଣୁ ଏସବୁ ଭଗବାନଙ୍କର ଦ୍ୱାରା ବ୍ୟବସ୍ଥା ହେଇକି ରହିଛି। ମା ଐଶ୍ୱର୍ଯ୍ୟ ଶ୍ରୀମଦାନ୍ଦ, କିନ୍ତୁ ଆଦର ଯେଉଁମାନେ ମଦ ବା ଗର୍ବିତ ହେଇକିରି ଅନ୍ଧ ହେଇଯାଆନ୍ତି, ଭଗବାନ ତାଙ୍କୁ ଦଣ୍ଡପାଣି ନ ପଶ୍ୟତି, ସେମାନେ ଭଗବାନଙ୍କୁ ମାନନ୍ତି ନାହିଁ। ଭଗବାନ ଦଣ୍ଡପାଣି ବୋଲି କୁହାଯାଉଛି, ଯମକୁ ଯେମିତି ଯମରାଜକୁ ମୁଁ ଦଣ୍ଡପାଣି ବୋଲି କୁହାଯାଏ, ଭଗବାନ ମଧ୍ୟ ଦଣ୍ଡପାଣି। ଭଗବତ ଗୀତାରେ ଭଗବାନ କହିଛନ୍ତି, ଦଣ୍ଡ ତମେ ଦିହମ, ଯେତେ ଦମନକାରୀ ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ଦଣ୍ଡ, ଦଣ୍ଡ ପ୍ରଦାନ କରେ। ତେଣୁ ଭଗବାନ ସେମାନଙ୍କ ପାଇଁ, ଯେଉଁମାନେ ଭଗବାନ ଗ୍ରହଣ କରନ୍ତି ନାହିଁ, ତାଙ୍କର ଧନ ଐଶ୍ୱର୍ଯ୍ୟରେ ଅନ୍ଧ ହେଇକି ରହନ୍ତି, ତଂ ଭ୍ରଂଶୟାମି ସମ୍ପଦ୍ଭ୍ୟୋ, ଭଗବାନ ତାଙ୍କର ସେ ଯେଉଁ ସମ୍ପଦ ରହିଛି, ଯେଉଁ ଐଶ୍ୱର୍ଯ୍ୟ ରହିଛି, ସେଥିରୁ ତାଙ୍କୁ ବିଚ୍ୟୁତ କରିଦିଅନ୍ତି। ଯାହାଙ୍କୁ ବିଶେଷ ଭାବରେ ଯଶ ଚେଚ୍ଛାମି ଅନୁଗ୍ରହମ, ଯାହାଙ୍କୁ ମୁଁ ଅନୁଗ୍ରହ କରିବା ପାଇଁ ଚାହେଁ, ଭାଗବତଙ୍କ ଯେଉଁ ବର୍ଣ୍ଣନା କରାଯାଇଛି, ଭାଗବତ ଦଶମ ସ୍କନ୍ଧ ଅଠାଇଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ ଯଶ୍ୟାହମ ଅନୁଗ୍ରହାମି ହରିଷ୍ୟ ତ ଧନମ ଶନୈ ଦତୋ ଧନମ ତେଜନ୍ତଶ୍ଚ ସୁଜନା ଦୁଃଖ ଦୁଃଖିତ। ଭଗବାନ ଯାହାକୁ କୃପା କରନ୍ତି ତାଙ୍କର ଧନ ହରଣ କରିନିଅନ୍ତି। ଧନ ହରଣ କରିନେଲେ କ'ଣ ହେବ, ତାଙ୍କର ଯେଉଁ ଜ୍ଞାନୀ ବନ୍ଧୁ କୁଟୁମ୍ବ ସବୁ ରହିଛନ୍ତି, ନିଜ ଲୋକ ସ୍ତ୍ରୀ ପିଲା ଛୁଆ, ସେମାନେ କହିବେ ଆ ପାଖରେ କିଛି ପଇସା ନାହିଁ, ଛାଡ଼ିଦେବେ। ତେଣୁ ଛାଡ଼ିଦେଲେ ସେ କ'ଣ କରିବେ ନା, ତତୋ ଧ୍ୟାନ ତେଜନ୍ତସ୍ୟ ସୁଜନା ଦୁଃଖ ଦୁଃଖିତମ। ତେଣୁ ଏଇଭଳି ଭାବରେ ଯେତେବେଳେ ସବୁ କିଛିରୁ ବିଚ୍ୟୁତ ହେଇଯିବେ, ସେ ଭଗବାନଙ୍କର ଆଶ୍ରୟ ନେବେ। ସୁଜନା ଦୁଃଖ ଦୁଃଖିତ। ଏଭଳି ଭାବରେ ଭଗବାନ ଇନ୍ଦ୍ରଙ୍କୁ କହିଲା ପରେ ଇନ୍ଦ୍ର କ୍ଷମା ପ୍ରାର୍ଥନା କରିକି ତାପରେ ଫେରିଯାଇଛନ୍ତି। ଏ ସତେଇଶ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ଅଠେଇଶ ଅଧ୍ୟାୟରେ ନନ୍ଦଙ୍କର ଯେଉଁ ବର୍ଣ୍ଣ ନେଇଯାଇଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି ଅଠେଇଶ ଅଧ୍ୟାୟରେ, ଯେ ଥରେ ଏକାଦଶୀ ଆଜି ଯେଉଁ ଗତକାଲି ଏକାଦଶୀ ପାଳନ କଲ, ଆଜି ଦ୍ୱାଦଶୀ ରହିଛି, ଦ୍ୱାଦଶୀରେ ଦ୍ୱାଦଶୀରେ ପାରଣ ଟାଇମ୍ ହେଉଛି, ଆଜି ପାରଣ ଟାଇମ୍ କେତେ, 7:07-9:31। ତେଣୁ ସେଇଭଳି ଭାବରେ ଇନ୍ଦ୍ର ଗୋଟେ ଦିନ ଏକାଦଶୀ, ନନ୍ଦ ମହାରାଜ ଏକାଦଶୀ କରି ଦ୍ୱାଦଶୀରେ ବହୁତ ବେଳାବେଳେ ଯାଇକରି ସ୍ନାନ କରୁଥିଲେ ଯମୁନା କୂଳରେ। ଯମୁନା କୂଳରେ ସ୍ନାନ କରୁଥିବାରୁ ଯମୁନା ନଦୀରେ ଯେଉଁ ରହିଛି ଗୋଟେ ଆସୁର ବେଳା ରହିଛି, ଅର୍ଦ୍ଧରାତ୍ରରୁ ସୂର୍ଯ୍ୟୋଦୟର ଚାରିଦଣ୍ଡ ପୂର୍ବ ପର୍ଯ୍ୟନ୍ତ, ଏଟାକୁ ଆସୁର ଲୀଳା ବୋଲି କହନ୍ତି। ତେଣୁ ନନ୍ଦ ମହାରାଜ ଟିକେ ବେଳାବେଳେ ଯାଇକି ସ୍ନାନ କରି ଦେଇଥିଲେ, ଯେଉଁଥିପାଇଁ କି ବରୁଣଙ୍କର ଯେଉଁ ଦୂତମାନେ ଅଛନ୍ତି ସେମାନେ ଆସି ତାଙ୍କୁ ବାନ୍ଧିକି ନେଇଗଲେ, ବରୁଣ ଲୋକକୁ ନେଇଗଲେ। ବରୁଣ ଲୋକକୁ ଯେତେବେଳେ ନେଇଗଲେ ସେତେବେଳେ ବ୍ରଜବାସୀମାନେ ସେମାନେ ଦେଖିଲେ ନନ୍ଦ ମହାରାଜଙ୍କୁ ନ ପାଇକିରି ସମସ୍ତେ ବିକଳ ହେଇପଡ଼ିଲେ। ନନ୍ଦ ମହାରାଜ ଯାଇଥିଲେ ସ୍ନାନ କରିବା ପାଇଁ, କିଏ ଆସିଲେନି, ତାଙ୍କ ସାଙ୍ଗରେ ବି ଅନ୍ୟମାନେ ଯାଇଥିଲେ କି କ'ଣ, ଯାହା ଦେଖିଲେ ନନ୍ଦ ମହାରାଜଙ୍କ ପୋଷାକ ବସ୍ତ୍ର ସବୁ ରହିଛି ଯମୁନା କୂଳରେ, ନନ୍ଦ ମହାରାଜ ଆସୁନାହାନ୍ତି ବହୁତ ଦିନ, ବହୁତ ସମୟ ହେଲାଣି। ତେଣୁ ସେ ଯାଇକିରି କହିଲେ କୂଳରେ, ଯେ ବୃନ୍ଦାବନରେ, ଯେ ଏମିତି ନନ୍ଦ ମହାରାଜ ପାଣିରେ ଯାହାକି ସ୍ନାନ କଲାବେଳେ କୁଆଡ଼େ ଉଭେଇ ଯାଇଛନ୍ତି, ଆଉ ଦେଖାଯାଉନାହାନ୍ତି, ଆସୁନାହାନ୍ତି, ଆସିନାହାନ୍ତି। ତେଣୁ ଭଗବାନ ନିଜେ ଯାଇକିରି ସେ ଯମୁନା ଜଳରେ ବୁଡ଼ିକିରି ଯାଇକି ପହଞ୍ଚିଲେ ବରୁଣାଳୟରେ, ବରୁଣଙ୍କର ଯେଉଁ ରହିଛି ଲୋକ, ବରୁଣଙ୍କ ପାଖକୁ ଯାଇକି ବରୁଣ ମହାରାଜ, ବରୁଣ ଯେତେବେଳେ ଦେଖିଲେ ଭଗବାନଙ୍କୁ ସେତେବେଳେ ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ନମସ୍ତୁଭ୍ୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ ନଯତ୍ର ଶ୍ରୁୟତେ ମାୟା ଲୋକ ସୃଷ୍ଟି ବିକଳ୍ପନା। ତାଙ୍କୁ ବିଭିନ୍ନ ପ୍ରକାର ଅଭ୍ୟର୍ଥନା କରିକିରି ତାଙ୍କୁ ସବୁ ପୂଜା ଆରାଧନା କରିଛନ୍ତି। ବରୁଣ ବରୁଣ ଭଗବାନ କୃଷ୍ଣଙ୍କୁ ଏଭଳି ଭାବରେ ତାଙ୍କୁ ସ୍ତୁତି କରିଛନ୍ତି। ନମସ୍ତୁଭ୍ୟଂ ଭଗବତେ, ଭାଗବତ ହେଉଛି ଭଗବାନ, ସବୁକିଛି ଐଶ୍ୱର୍ଯ୍ୟ ଆପଣଙ୍କ ପାଖରେ ରହିଛି। ଯଦିଓ ବରୁଣ ହେଉଛନ୍ତି ରତ୍ନାକର, ସମସ୍ତ ରତ୍ନ ତାଙ୍କ ପାଖରେ ରହିଛି, ସମୁଦ୍ରରେ ରହିଛି, ତଥାପି ପ୍ରକୃତ ଭଗବାନ ହେଉଛନ୍ତି ସିଏ। ଲୋକ ଜାଣିପାରୁନାହାନ୍ତି ନା ପ୍ରକୃତ ଭଗବାନ କି, ଯାହାର କିଛି ଐଶ୍ୱର୍ଯ୍ୟ ଦେଖୁଛନ୍ତି ସେ ହେଉଛନ୍ତି କି ଭଗବାନ। ତେଣୁ ବରୁଣ ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବୀ, ବ୍ରହ୍ମାଙ୍କର ସ୍ତୁତି ଶୁଣିଲ, ଇନ୍ଦ୍ରଙ୍କର ସ୍ତୁତି ଶୁଣିଲ, ଏବେ ବରୁଣଙ୍କର ସ୍ତୁତି ଶୁଣ, ରୁଦ୍ର ଶିବଜୀଙ୍କର ସ୍ତୁତି ଅଛି, ଏମାନେ ସବୁ ଭଗବାନଙ୍କୁ ସ୍ତୁତି କରିଛନ୍ତି। କାରଣ ସମସ୍ତଙ୍କର ଦେବଦେବ, ସମସ୍ତ ଦେବତାମାନଙ୍କର ଦେବତା ହେଉଛନ୍ତି ଭଗବାନ କୃଷ୍ଣ, ସମସ୍ତେ ଭଗବାନଙ୍କର ଆରାଧନା କରିଛନ୍ତି। ସେଥିପାଇଁ ଦ୍ୱାଦଶ ସ୍କନ୍ଦ 13 ଅଧ୍ୟାୟରେ ଏଇ ସୁଧ ଗୋସ୍ୱାମୀ ଏହି ସ୍ତୁତିଟି କରିଛନ୍ତି, ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବୀ। ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ କହିଲେ ବାୟୁ, ସମସ୍ତେ ଭଗବାନଙ୍କୁ ଆରାଧନା, କୃଷ୍ଣଙ୍କୁ ଆରାଧନା କରିଛନ୍ତି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହୁଛନ୍ତି, ଭକ୍ତିଆ ଜ୍ଞାନେନ ଯୋଗେନ ଯ ତମେବ ଉପାସ୍ୟ। ଆପଣ ଭକ୍ତି ଏବଂ ଜ୍ଞାନ ଏବଂ ଯୋଗ, ଭକ୍ତିରେ ଭଗବାନଙ୍କୁ ଉପାସନା କରାଯାଏ, ଜ୍ଞାନ ମାଧ୍ୟମରେ ବ୍ରହ୍ମର ଉପାସନା କରାଯାଏ, ଯୋଗ ମାଧ୍ୟମରେ ପରମାତ୍ମାଙ୍କର ଉପାସନା କରାଯାଏ। ସେଇତ ସେ କହୁଛନ୍ତି ନମସ୍ତୁଭ୍ୟଂ ଭଗବତେ, ସେ କ୍ଷମା ପ୍ରାର୍ଥନା କରୁଛନ୍ତି, ନମସ୍ତୁଭ୍ୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ। ଭଗବାନ ହେଉଛନ୍ତି, ତିନି ଭାଗରେ ଭଗବାନ ଅନୁଭୂତ ହୁଅନ୍ତି, ବଦନ୍ତି ତତ୍ତ୍ୱବିଦସ୍ତତ୍ୱମ୍ ଯ ଜ୍ଞାନ ମଧ୍ୟମ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ସେ ଭଗବାନଙ୍କୁ ବ୍ରହ୍ମ ବୋଲି ଜାଣନ୍ତି, ଯେଉଁମାନେ ଯୋଗ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଭଗବାନଙ୍କୁ ପରମାତ୍ମା ରୂପରେ ଦର୍ଶନ କରନ୍ତି। ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଭଗବାନଙ୍କୁ ଭଗବତ ଭଗବାନ ଯିଏକି ସବୁକିଛିର ଆଧାର, ତାଙ୍କର ଶରୀରର ଅଙ୍ଗ କାନ୍ତି ହେଉଛନ୍ତି ବ୍ରହ୍ମଜ୍ୟୋତି, ସେ ସବୁଠାରେ ବିସ୍ତାର ହେଇକି ଲାଭ କରିକି ରହିଛନ୍ତି, ବିସ୍ତାର ଯୋଗୁଁ ବିସ୍ତାର କରିଛନ୍ତି ପରମାତ୍ମା ରୂପରେ। ତେଣୁ ଯେଉଁମାନେ ଭକ୍ତିରେ ଭଗବାନଙ୍କର ଅନୁଭୂତି ହେଉଛି ପୂର୍ଣ୍ଣ ଅନୁଭୂତି, ତେଣୁ ସେ କଥା ବରଣ କହୁଛନ୍ତି, ନମସ୍ତୁଭ୍ୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ ନ ଯତ୍ର ଶ୍ରୁୟତେ ମାୟା ଲୋକ ସୃଷ୍ଟି ବିକଳ୍ପନା। ତେଣୁ ଭଗବାନ ପାଖରେ ଯିଏକି ସମସ୍ତ ଲୋକର ସୃଷ୍ଟିକର୍ତ୍ତା, ତାଙ୍କ ପାଖରେ କେବେ ମାୟା, ତାଙ୍କୁ ମାୟା କେବେ ଗ୍ରାସ କରିପାରିବ ନାହିଁ। ମାୟା ଅନ୍ୟମାନଙ୍କୁ ସବୁ କଣ୍ଟ୍ରୋଲ ରଖୁଛି, କିନ୍ତୁ ଭଗବାନଙ୍କର ଅଧୀନରେ ସେ ରହୁଛନ୍ତି। ମାୟା ବଶ ମାୟା ଦିଶ, ଜୀବ ଆଉ ଈଶ୍ୱର ଭିତରେ ଭେଦ ହେଉଛି ଏଇଟା, ଜୀବ ହେଉଛି ମାୟାର ଅଧୀନରେ ରହିଛି, କିନ୍ତୁ ଭଗବାନ ଈଶ୍ୱର ହେଉଛନ୍ତି ମାୟାଧୀଶ, ସେ ମାୟାର ମାୟାକୁ ନିଜ ଅଧୀନରେ ରଖିଛନ୍ତି। ତେଣୁ ଏଇଭଳି ଭାବରେ କହି ନନ୍ଦ ମହାରାଜ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କହିଲେ ମୋ ପୁଅକୁ ଏଭଳି ଭାବରେ ସବୁ ସମ୍ମାନ କରୁଛନ୍ତି ବର୍ଣ୍ଣଦେବ। ତେଣୁ ଯାହା ହଉ, ସେସବୁ ଅନ୍ତିମରେ ନନ୍ଦ ମହାରାଜକୁ କୃଷ୍ଣ କ୍ଷମା ପ୍ରାର୍ଥନା କରି ନନ୍ଦ ମହାରାଜକୁ ଫେରି ଦେଉଛନ୍ତି, ଅନେକ ଉପହାର ସେଥିରେ ରତ୍ନ ଇତ୍ୟାଦି ଉପହାର ଦେଇକରି ଫେରଉଛନ୍ତି। ତାପରେ କୃଷ୍ଣ ଏବଂ ନନ୍ଦ ମହାରାଜ ସବୁ ଆସିଛନ୍ତି, ତେଣୁ ତାଙ୍କୁ ଦେଖି ଗୋପବାସୀମାନେ ବହୁତ ଆନନ୍ଦିତ ହେଉଛନ୍ତି। ଏଠି ମଧ୍ୟ ବର୍ଣ୍ଣନା କରାଯାଇଛି, ଭଗବାନ ତାଙ୍କୁ ଦେଖେଇଛନ୍ତି, ଚିଜକ ଦେଖେଇଛନ୍ତି, ଯେଉଁ ସ୍ଥାନରେ ଆସି ପରେ ବର୍ଣ୍ଣନା କରାଯିବ, ଅକ୍ରୂର ଯେଉଁ ସ୍ଥାନରେ ଅକ୍ରୂର ଘାଟ ରହିଛି, ଯେଉଁଠି ଭଗବାନଙ୍କୁ ଦର୍ଶନ କରିଥିଲେ ଅକ୍ରୂର ଯମୁନା ତଳରେ, ସେଇଠି ଭଗବାନ କ'ଣ କରୁଛନ୍ତି ନା ସବୁ ଗୋପବାସୀମାନଙ୍କୁ ସେଇଠି ଜଳରେ ସ୍ନାନ କରାଇକିରି ସେଠି ସବୁ ଗୋଲକ ବୃନ୍ଦାବନ ଦେଖାଉଛନ୍ତି। ଭଗବତ ଗୀତାରେ ଗୋଲକ ବୃନ୍ଦାବନ ବିଷୟରେ ଯେଉଁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଧାମ ଯୋଉଠି ସୂର୍ଯ୍ୟ ଚନ୍ଦ୍ର ବା ଆଲୋକର ଆବଶ୍ୟକତା ନାହିଁ, କାହିଁକି ନା ସେଇଟା ସ୍ୱୟଂ ଉଦ୍ଭାସିତ। ତେଣୁ ସେଇ ସ୍ଥାନକୁ ଯିଏ ଯିବେ ଜଗତ ନ ନିବର୍ତ୍ତନ, ତାଙ୍କୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ସେ ହେଉଛି ଭଗବାନଙ୍କର ପ୍ରକୃତ ଧାମ, ଆମର ପ୍ରକୃତ ସ୍ଥାନ ହେଉଛି ସେଇଠି। ସେଥିପାଇଁ ପ୍ରଭୁପାଦ ନାରଦ ସବୁବେଳେ କହନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍, ତମ ନିଜ ଘରକୁ ଯା। ଆମେ ଭାବୁଛେ ଏଇଟା ଆମର ଘର, ଏଇଟା ପ୍ରକୃତ, ଏଇଟା ଆମର ପ୍ରକୃତ ବାସସ୍ଥାନ ନୁହଁ। ପ୍ରକୃତ ବାସସ୍ଥାନ ଯେମିତି ଜଳ, ଜଳରେ ମୀନ, ଜଳରେ ମୀନର ବାସସ୍ଥାନ ହେଉଛି ଜଳ, କିନ୍ତୁ ଜଳକୁ ଛାଡ଼ିକି ଯଦି ସେ ଅନ୍ୟ କେଉଁଠି ରହିବ ସେ ଠିକ୍ ଭାବେ ରହିପାରିବ, ମୃତ୍ୟୁବରଣ କରିବ। ସେଇଭଳି ଭାବରେ ଆମେ ଯେହେତୁ ଭଗବାନଙ୍କର ଉନ୍ନତର ଶକ୍ତି, ଅନ୍ତରଙ୍ଗ ଶକ୍ତି, ତେଣୁ ଆମେ ଆମର ସ୍ଥାନ ହେଉଛି ଉନ୍ନତ ଧାମ ଚିର୍ଜଗତ, କିନ୍ତୁ ଆମେ ଏଇ ଭୌତିକ ଜଗତରେ ଆସିବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛୁ। ତେଣୁ ଏସବୁ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କୁ, ଅନ୍ୟ ପ୍ରଜାବାସୀମାନଙ୍କୁ ଶୋଇ ସେଇ ତାଙ୍କର ଧାମକୁ ଦର୍ଶନ କରାଇଛନ୍ତି। ତେଣୁ ଏହିଭଳି ଭାବରେ 28 ଅଧ୍ୟାୟରେ ନନ୍ଦ ମୋକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି। 29-33 ଏ 5 ଅଧ୍ୟାୟ ହେଉଛି ରସ ପଞ୍ଚଧ୍ୟାୟ, ରାସ ପଞ୍ଚଧ୍ୟାୟ, ଇଏ ହେଉଛି ଭାଗବତମର ସାର 29-33। ତେଣୁ ଏଟାକୁ ଆମେ ଆସନ୍ତାକାଲି ବର୍ଣ୍ଣନା କରିବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ନାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଗୌର ପ୍ରମାଣ।